24। ପ୍ରିୟ ବନ୍ଧୁଗଣ, ଜୀବନ ଗୋଟିଏ ପ୍ରଶସ୍ତ ଓ ବୃହତ ରାଜପଥରେ ମୃତ୍ୟୁକୁ ଘେନି ଯାଉଥିବା ବିଷୟ ସଦୃଶ ଅଟେ। ସମସ୍ତେ ଈଶ୍ୱରଙ୍କୁ ଅସନ୍ତୁଷ୍ଟ କରିଅଛନ୍ତି। ଆମେ ସମସ୍ତେ ଶୟତାନର ପଥରେ ଅଛୁ, ତାହା ମୃତ୍ୟୁ ପରେ ଅନନ୍ତ ଦଣ୍ଡକୁ ନେଇଯାଏ। କିନ୍ତୁ ଯୀଶୁ ଆମ ପାଇଁ ମୃତ୍ୟୁବୋଗ କରି ଆମକୁ ସେ ଅନନ୍ତ ଦଣ୍ଡରୁ ଉଦ୍ଧାର କରିଅଛନ୍ତି। ମୃତ୍ୟୁରୁ ପୁନରୁତ୍ଥିତ ହୋଇ ସେ ଆମକୁ ଈଶ୍ୱରଙ୍କ ନିକଟକୁ ପଥ ଦେଖାନ୍ତି। ତେଣୁ ଆମେ ତାଙ୍କର ଅନୁଗମନ କରିବା ନିହାତି ଆବଶ୍ୟକ। ଏହା ସମ୍ପୂର୍ଣ୍ଣ କଷ୍ଟକର ଅଟେ। ବେଳେବେଳେ ହୁଏତ ଆମେ ଏହି ଜଗତରେ ଡାନିଏଲ ଓ ତାଙ୍କ ବନ୍ଧୁମାନଙ୍କ ପରି ସମସ୍ୟା ଭୋଗ କରିବା, କିନ୍ତୁ ଯୀଶୁଙ୍କ ପଥ ସ୍ୱର୍ଗକୁ ନେଇଯାଏ। ସେଠାରେ କୌଣସି ସମସ୍ୟା ନାହିଁ, ତାହା ଗୋଟିଏ ଅନନ୍ତ ଶାନ୍ତି ଓ ଆନନ୍ଦର ସ୍ଥାନ। ଈଶ୍ୱର ସେଠାରେ ଅଛନ୍ତି। ଯୀଶୁ କହିଲେ, ମୁଁ ପଥ, ମୁଁ ବିନା କେହି ପିତାଙ୍କ ନିକଟକୁ ଯାଏ ନାହିଁ। ବର୍ତ୍ତମାନ ଆପଣ ଯୀଶୁଙ୍କଠାରେ ପ୍ରାର୍ଥନା କରନ୍ତୁ ଯେପରି ସେ ଈଶ୍ୱରଙ୍କ ନିକଟକୁ ପଥ ଦେଖାଇ ଦେବେ।